ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଗାଉଛି ଗାଇବି ତୁମ ଜୟ ଗୀତି ଚିରଦିନ, ତୁମରି ପ୍ରେମରେ ହଜି ତୁମରି ସେବାରେ ମଜି ଅରପି ଦେବି ଦେହ ମନ। ଗାଉଛି ଗାଇବି ତୁମ ଜୟ ଗୀତି ଚିରଦିନ, ତୁମ ଜୟ ଗୀତି ଚିରଦିନ। ଅନ୍ଧକାର ରାତି ରଖିଥିବି ମୁଁ ଯେ ଆଶା ନୀତି, ଆସୁ ପଛେ ଦୁଃଖ ରାଶି ଅନ୍ଧକାର ରାତି ରଖିଥିବି ମୁଁ ଯେ ଆଶା ନୀତି, ତୁମ ପ୍ରେମେ ଅବଶେଷେ ଲଭିବାକୁ ଅନନ୍ତ ଜୀବନ, ତୁମ ପ୍ରେମେ ଅବଶେଷେ ଲଭିବାକୁ ଅନନ୍ତ ଜୀବନ। ଗାଉଛି ଗାଇବି ତୁମ ଜୟ ଗୀତି ଚିରଦିନ, ତୁମ ଜୟ ଗୀତି ଚିରଦିନ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମଧୁର ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ ଜଣାଏ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ନିଜେ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ଏହି କାର୍ଯ୍ୟକ୍ରମର ଅଂଶୀ କରାଉଥିବାର ଜାଣି ଆମେ ମଧ୍ୟ ବିଶେଷ ଖୁସି ଓ ଆପଣଙ୍କ ନିକଟରେ ଧନ୍ୟବାଦୀ। କେବଳ ସେତିକି ନୁହେଁ, ଆପଣଙ୍କର ହୃଦୟସ୍ପର୍ଶୀ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଧନ୍ୟବାଦ। ପ୍ରଭୁ ଯୀଶୁ ଯେ ଆପଣଙ୍କ ଜୀବନରେ ସେହି ବାସ୍ତବ ପରିବର୍ତ୍ତନ ଆଣିଦେଇଛନ୍ତି, ପାପରୁ ଉଦ୍ଧାର କରି ବାସ୍ତବ ଶାନ୍ତି ଦେଇଛନ୍ତି, ତହି ନିମନ୍ତେ ଆମେ ପ୍ରଭୁଙ୍କ ନାମକୁ ବିଶେଷ ଧନ୍ୟବାଦ ଦେଉ। ହଁ, ଯେଉଁମାନେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରନ୍ତି ସେମାନେ ତାହାଙ୍କର ପରିଚୟ ପାଆନ୍ତି। ପାପରୁ ଉଦ୍ଧାର ପାଇ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତି। ତାହେଲେ ଆସନ୍ତୁ ଆଜି ମଧ୍ୟ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟ ଦେଇ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁଙ୍କ ବାକ୍ୟର ନିକଟବର୍ତ୍ତୀ ହେବା। ଆସନ୍ତୁ ପ୍ରାର୍ଥନା କରିବା। ଆମମାନଙ୍କର ସୃଷ୍ଟିକର୍ତ୍ତା, ସ୍ୱର୍ଗସ୍ଥ ପ୍ରିୟ ପବିତ୍ର ପ୍ରଭୁ, ପ୍ରଭୁ ତୁମର ବାକ୍ୟ ଜୀବନ୍ତ ସତ୍ୟ, ତୁମର ବାକ୍ୟ ଆମମାନଙ୍କ ନିମନ୍ତେ ଶକ୍ତିଦାୟକ, ସାନ୍ତ୍ୱନାଦାୟକ। ଆଉ ଯେଉଁମାନେ ସେହି ବାକ୍ୟ ଅନୁଯାୟୀ ତୁମଠାରେ ବିଶ୍ୱାସ କରନ୍ତି ସେମାନେ ସେହି ଆତ୍ମିକ ଶାନ୍ତି ଆନନ୍ଦର ଅଧିକାରୀ ହୁଅନ୍ତି। ହଁ ପ୍ରଭୁ, ଆଜି ମଧ୍ୟ ତୁମେ ଆମମାନଙ୍କୁ ସେହି ଶାନ୍ତି ଆନନ୍ଦ ଦେବା ପାଇଁ ତୁମର ବାକ୍ୟ ମଧ୍ୟ ଦେଇ ତୁମ ନିକଟବର୍ତ୍ତୀ ହେବା ପାଇଁ ସୁଯୋଗ ଦେଇଛ। ଏହି ସୁଯୋଗର ସଦ୍ବ୍ୟବହାର କରି ଆମେ ଯେପରି ତୁମର ସ୍ୱର ଶୁଣିବୁ, ତୁମର ଉପସ୍ଥିତିକୁ ଉପଲବ୍ଧି କରିବାକୁ ପାରିବୁ, ଏହି ଅନୁଗ୍ରହ ତୁମେ ଆମମାନଙ୍କ ପ୍ରତି ଦାନ କର। ପ୍ରଭୁ, ଆମମାନେ ଅଯୋଗ୍ୟ ପାପୀ ମନୁଷ୍ୟ, ତୁମେ ଆମମାନଙ୍କର ସମସ୍ତ ପାପ ଦୋଷ ଅଯୋଗ୍ୟତା ତୁମର ସେହି ପବିତ୍ର ରକ୍ତରେ ଧୋଇ ପରିଷ୍କାର କରି ଆମମାନଙ୍କୁ ତୁମ ନିକଟବର୍ତ୍ତୀ କରାଅ। ତୁମର ଉପସ୍ଥିତି ମଧ୍ୟ ଦେଇ ଆମମାନଙ୍କୁ କଢ଼ାଇ ନିଅ। ଶୈତାନ ହସ୍ତରୁ ଆମମାନଙ୍କୁ ରକ୍ଷା କର, ସେ ଅନନ୍ତ ନରକରୁ ଆମମାନଙ୍କୁ ରକ୍ଷା କର, ଅନନ୍ତ ଜୀବନର ପଥରେ ଆମମାନଙ୍କୁ କଢ଼ାଇ ନିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଆଦି ପୁସ୍ତକ 36 ପର୍ବର ପ୍ରଥମ ପଦରୁ ଆରମ୍ଭ କରି 37 ପର୍ବର 4 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ବର୍ତ୍ତମାନ ଆମେ ଏସୌର ପରିବାର ପ୍ରତି ଟିକେ ଦୃଷ୍ଟି ଦେବା, ଯାହାକି ଏହି 36 ପର୍ବରେ ଉଲ୍ଲେଖ ହୋଇଅଛି। ଦେଖନ୍ତୁ 36 ପର୍ବର ପ୍ରଥମ 3 ପଦରେ ଏହିପରି ଲେଖା ଅଛି, ଏସୌର ବଂଶାବଳୀ, ତାହାର ଅନ୍ୟତର ନାମ ଇଦୋମ। ଏସୌ କିଣାନୀୟମାନଙ୍କର ଦୁଇ କନ୍ୟାଙ୍କୁ ଅର୍ଥାତ୍ ହିତୀୟ ଏଲୋନ୍ର କନ୍ୟା ଆଦାକୁ ଓ ଅନାର କନ୍ୟା ହିଦିୟ ସିବିଓନ୍ର ପୌତ୍ରୀ ଅହଲିବାମାକୁ, ତଦ୍ଭିନ ନବାୟତର ଭଗ୍ନିକୀ ଅର୍ଥାତ୍ ଇସ୍ମାଏଲ୍ର କନ୍ୟା ବାସମତକୁ ବିବାହ କଲା। ଆପଣ ଦେଖନ୍ତୁ ଏଠାରେ ଏସୌର ଅନ୍ୟ ନାମ ଇଦୋମ ବୋଲି ପରିଷ୍କାର ଭାବେ ଉଲ୍ଲେଖ ହୋଇଅଛି। ତା ସହିତରେ ତାଙ୍କର 3 ସ୍ତ୍ରୀ ବିଷୟ ନେଇ ମଧ୍ୟ ଉଲ୍ଲେଖ ହୋଇଅଛି। ତହିଁମଧ୍ୟରୁ 2 କିଣାନିଆ ସ୍ତ୍ରୀ ଥିଲେ ଓ ଜଣେ ଇସ୍ମାଇଲିଆ ସ୍ତ୍ରୀ ଥିଲା, ଯାହାକି ଆମେ ପୂର୍ବରୁ ମଧ୍ୟ ଦେଖିସାରିଛୁ। ଏହାପରେ 4 ଓ 5 ପଦରେ ଏହିପରି ଲେଖା ଅଛି, ଅନନ୍ତର ଏସୌର ଔରସରେ ଆଦା ଇଲଫସ୍କୁ ଓ ବାସମତ ରୁଏଲ୍କୁ ପ୍ରସବ କଲେ, ଆଉ ଅହଲିବାମା ଜିଉସ୍, ଜାଲମ୍ ଓ କୋରହକୁ ପ୍ରସବ କଲା। ଏସୌର ଏହି ସମସ୍ତ ସନ୍ତାନ କିଣାନ ଦେଶରେ ଜନ୍ମିଥିଲେ। ଏଠାରେ ଆପଣ 3 ସ୍ତ୍ରୀର ପିଲାମାନଙ୍କୁ ଦେଖିବାକୁ ପାରୁଥିବେ, ଆଉ ଏସୌର ଏହି ସମସ୍ତ ସନ୍ତାନଗଣ ସେହି କିଣାନ ଦେଶରେ ଜନ୍ମିଥିଲେ। ଏହାପରେ 6 ଓ 7 ପଦରେ ଲେଖା ଅଛି, ଅନନ୍ତର ଏସୌ ଆପଣା ଭାର୍ଯ୍ୟାଗଣ ଓ ପୁତ୍ର କନ୍ୟାଗଣ ଓ ଗୃହସ୍ଥିତ ଅନ୍ୟାନ୍ୟ ସମସ୍ତ ଲୋକଙ୍କୁ, ପୁଣି ଆପଣାର ସମସ୍ତ ପଶୁଆଦି ଓ କିଣାନ ଦେଶରେ ଉପାର୍ଜିତ ସମସ୍ତ ସମ୍ପତ୍ତି ଘେନି ଆପଣା ଭ୍ରାତା ଜାକୁବ ନିକଟରୁ ଅନ୍ୟ ଦେଶକୁ ପ୍ରସ୍ଥାନ କଲା। ଯେହେତୁ ସେମାନଙ୍କର ସମ୍ପତ୍ତି ପ୍ରଚୁର ଥିବାରୁ ସେମାନେ ଏକତ୍ର ବାସ କରିପାରିଲେ ନାହିଁ, ପୁଣି ସେମାନଙ୍କର ପଶୁଆଦି ହେତୁରୁ ସେହି ପ୍ରବାସ ସ୍ଥାନରେ ନିର୍ବାହ ଚଳିଲା ନାହିଁ। ଆପଣଙ୍କର ମନେଥିବ ଯେ ଅବ୍ରାହମ ଓ ଲୋଟଙ୍କର ମଧ୍ୟ ଠିକ୍ ଏହିପରି ସମସ୍ୟା ଘଟିଥିଲା ଓ ସେମାନେ ପରସ୍ପରଠାରୁ ପୃଥକ ହୋଇଥିଲେ। ଏଠାରେ ମଧ୍ୟ ଆମେ ଦେଖୁଛୁ ଯେ ଏସୌ ଓ ଜାକୁବଙ୍କ ମଧ୍ୟରେ ମଧ୍ୟ ସେହିପରି ସମସ୍ୟା ଉପୁଜିଛି, କାରଣ ସେମାନଙ୍କର ଅନେକ ପଶୁଗୁଡ଼ିକ ଥିଲେ ଯେଉଁମାନଙ୍କର ଖାଦ୍ୟ ନିମନ୍ତେ ଚରାଭୂମିର ଅଭାବ ଥିଲା। ତେଣୁକରି ସେମାନେ ପରସ୍ପରଠାରୁ ପୃଥକ ହେଲେ ଏବଂ ବର୍ତ୍ତମାନ ଏସୌ ସେହି କିଣାନ ଦେଶ ପରିତ୍ୟାଗ କରି ସେହି ସେଇର ପାର୍ବତ୍ୟାଞ୍ଚଳକୁ ଚାଲିଯାଉଛନ୍ତି ବସବାସ କରିବା ପାଇଁ, ଓ ସେ ନିଜକୁ ନିଜେ ଏହି ସିଦ୍ଧାନ୍ତ ନେଇ ସେହି ଦେଶ ପରିତ୍ୟାଗ କରୁଅଛନ୍ତି, ଯେହେତୁ ସେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଲେ। 8 ଏହିପରି ଲେଖା ଅଛି, ଏହି ରୂପେ ଏସୌ ସେଇର ପର୍ବତରେ ବାସ କଲା। ସେହି ଏସୌର ଅନ୍ୟତର ନାମ ଇଦୋମ। ଦେଖନ୍ତୁ ଏଠାରେ ପୁନର୍ବାର ଏସୌର ଅନ୍ୟତର ନାମ ଇଦୋମ ବୋଲି ଉଲ୍ଲେଖ କରାଯାଇଅଛି, କାରଣ ଏହି ନାମ ତାହାର ସ୍ୱଭାବକୁ ପ୍ରକାଶ କରେ, ଯେହେତୁ ଇଦୋମ ଅର୍ଥ ହେଉଛି ରଙ୍ଗା, ଆଉ ଏସୌ ସେହି ରଙ୍ଗା ଡାଲି ପାଇବା ପାଇଁ ଆପଣାର ଜ୍ୟେଷ୍ଠାଧିକାରକୁ ତୁଚ୍ଛ କରି ଏକ ମହତ୍ ବିଷୟ ହରାଇଥିଲା, କାରଣ ସେ ଜାଗତିକ ବିଷୟରେ ଆସକ୍ତ ଥିଲା। ଆଉ ଏଠାରେ ମଧ୍ୟ ଆମେ ଦେଖୁଛୁ ଯେ ସେ ସେହି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାରୁ ସେହି ପ୍ରତିଘାତ କିଣା ଦେଶକୁ ପରିତ୍ୟାଗ କରି ସେହି ସେଇର ପର୍ବତରେ ବାସ କରୁଅଛି, ଯେହେତୁ ସେ ସଦାସର୍ବଦା ଜାଗତିକ ବିଷୟରେ ଆସକ୍ତ। ପ୍ରିୟ ବନ୍ଧୁ, ଆଜି ମଧ୍ୟ ଅନେକ ଲୋକ ଏହିପରି ଜାଗତିକ ବିଷୟରେ ଆସକ୍ତ ରହି ଆତ୍ମିକ ବିଷୟ ସବୁକୁ ହରାଇଥାନ୍ତି ଓ ଈଶ୍ୱରଙ୍କ ଆଶୀର୍ବାଦରୁ ବଞ୍ଚିତ ହୋଇଥାନ୍ତି। ଯଦି ଆମେ ଏହିପରି ଭାବେ କେବଳ ଜାଗତିକ ବିଷୟରେ ଆସକ୍ତ ରହୁ, ତାହେଲେ ଆମେ କେବେ ହେଲେ ସତ୍ୟ ଓ ଜୀବନ୍ତ ଈଶ୍ୱରଙ୍କ ଇଚ୍ଛା ଓ ଅଭିମତକୁ ବୁଝିବା ନିମନ୍ତେ କିମ୍ବା ତାହାଙ୍କର ପ୍ରତିକାର ଅଧିକାରୀ ହେବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। କାରଣ ଆତ୍ମିକ ବିଷୟ ସବୁକୁ ବୁଝିବାକୁ ହେଲେ ପବିତ୍ର ଆତ୍ମାଙ୍କର ସହାୟତା ଆବଶ୍ୟକ। କିନ୍ତୁ ସେହି ପବିତ୍ର ଆତ୍ମାଙ୍କର ସହାୟତା ଲାଭ କରିବାକୁ ହେଲେ ଆମକୁ ଏହି ଈଶ୍ୱରଙ୍କ ବାକ୍ୟ ବାଇବଲ ଅଧ୍ୟୟନରେ ଓ ପ୍ରାର୍ଥନାରେ ସମୟ ଦେବାକୁ ହେବ ଓ ଖ୍ରୀଷ୍ଟଙ୍କଠାରେ ଦୃଢ଼ ବିଶ୍ୱାସ ସ୍ଥାପନ କରି ଏହି ବାକ୍ୟ ଅନୁଯାୟୀ ଜୀବନଯାପନ କଲେ ଆମେ ଈଶ୍ୱରଙ୍କ ଅଭିମତକୁ ବୁଝିବା ନିମନ୍ତେ ସମର୍ଥ ହୋଇପାରିବା ଓ ତାହା ସଫଳ କରିବା ନିମନ୍ତେ ସେହି ପବିତ୍ର ଆତ୍ମା ଆମକୁ ସାହାଯ୍ୟ କରିବେ। ତେଣୁ ଆସୁ ଆଉ ଜାଗତିକ ବିଷୟରେ ଆସକ୍ତ ନ ହୋଇ ଆତ୍ମିକ ବିଷୟରେ ଆସକ୍ତ ହୋଇ ଈଶ୍ୱରଙ୍କ ଆଶୀର୍ବାଦର ତଥା ସେହି ଅନନ୍ତ ଜୀବନର ଅଧିକାରୀ ହେଉ। ତେବେ ଦେଖନ୍ତୁ ଛତିଶ ପର୍ବର 9-12 ପଦରେ ଏହିପରି ଲେଖା ଅଛି, ଆଉ ସେଇର ପର୍ବତସ୍ଥ ଇଦୋମୀୟମାନଙ୍କର ପୂର୍ବପୁରୁଷ ଏସୋର ବଂଶାବଳୀ। ଏସୋର ସନ୍ତାନମାନଙ୍କର ନାମ ଏହି, ଏସୋର ଆଦାନାମ୍ନି ଭାର୍ଯ୍ୟାର ପୁତ୍ର ଇଲଫସ୍ ଓ ବାସମତ ନାମ୍ନି ଭାର୍ଯ୍ୟାର ପୁତ୍ର ରୁଏଲ, ପୁଣି ଇଲଫସ୍ର ତୈମନ୍ ଓ ଓମାର ଓ ସଫୋ ଓ ଗୈତମ୍ ଓ କନସ୍, ପୁଣି ଏସୋର ପୁତ୍ର ଇଲଫସ୍ର ତିମ୍ନା ନାମ୍ନି ଏକ ଉପପତ୍ନୀ ଥିଲା, ସେ ଇଲଫସ୍ର ଅମାଲେକକୁ ପ୍ରସବ କଲା। ଏମାନେ ଏସୋର ପତ୍ନୀ ଆଦାର ସନ୍ତାନ। ଏହି ଅଂଶରେ ଆପଣ ଅମାଲେକ ଗୋଷ୍ଠୀର ଉତ୍ପତ୍ତି ବିଷୟ ନେଇ ଲକ୍ଷ୍ୟ କରିପାରୁଥିବେ। ଏହିଠାରୁ ଅମାଲେକ ଗୋଷ୍ଠୀର ଉଦ୍ଭବ ହେଲା। ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ଯେ ଏହି ପତ୍ନୀମାନେ କେଉଁଠାରୁ ଆସିଲେ ଓ ସେମାନଙ୍କ ମଧ୍ୟରେ ସମ୍ପର୍କ କିପରି ପ୍ରତିଷ୍ଠିତ ହେଲା। ଆପଣ ଜାଣିଥିବେ ଯେ ଶହ ଶହ ବର୍ଷ ଧରି ଯେଉଁ ସମସ୍ତ ଗୋଷ୍ଠୀ ସେହି ଆରବ ମରୁଭୂମିରେ ବସବାସ କରୁଥିଲେ ସେମାନେ ବିଭିନ୍ନ ଦିଗକୁ ବିସ୍ତାରିତ ହେଲେ। ସେମାନଙ୍କ ମଧ୍ୟରୁ ଅନେକ ଉତ୍ତର ଆଫ୍ରିକାର ଅଞ୍ଚଳ ଆଡ଼କୁ ବିସ୍ତାରିତ ହେଲେ, ଆଉ ସମସ୍ତ ଆରବୀୟ ଗୋଷ୍ଠୀ ଅବ୍ରାହମଙ୍କର ମିଶରିଆ ଦାସୀ ହାଗାରଠାରୁ ଓ କଟୁରାଠାରୁ ଜାତ ହୋଇଥିଲେ, ଯେଉଁମାନଙ୍କୁ କି ଅବ୍ରାହମ ସାରାଙ୍କର ମୃତ୍ୟୁ ପରେ ବିବାହ କରିଥିଲେ ଏବଂ ସେମାନେ ପରସ୍ପର ମଧ୍ୟରେ ବିବାହ କରି ବିଭିନ୍ନ ଗୋଷ୍ଠୀରେ ପରିଣତ ହୋଇଥିଲେ। କିନ୍ତୁ ସେମାନେ ମଧ୍ୟ ସେହି ଅବ୍ରାହମଙ୍କର ବଂଶଧର ଥିଲେ। ତେଣୁକରି ଏଠାରେ ମଧ୍ୟ ଆମେ ଦେଖୁଛୁ ଯେ ଏସୌ ଓ ତାଙ୍କର ପୁତ୍ରଗଣ ଏହି ପ୍ରକାର ବିବାହ କରି ବିଭିନ୍ନ ଗୋଷ୍ଠୀରେ ପରିଣତ ହେଲେ। ଯଦିଓ ସେମାନେ ଇସ୍ରାଏଲ ବଂଶର ଅନ୍ତର୍ଭୁକ୍ତ ନଥିଲେ, ମାତ୍ର ସେମାନେ ମଧ୍ୟ ଅବ୍ରାହମଙ୍କର ବଂଶଧର ଥିଲେ। ତେଣୁକରି ଏହି ପର୍ବରେ ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରୁଅଛୁ, ଯାହାକି ଏକ ସମ୍ପର୍କକୁ ପ୍ରତିପାଦିତ କରେ ଯଦ୍ୱାରା ବିଭିନ୍ନ ଗୋଷ୍ଠୀର ଉଦ୍ଭବ ହେଲା। ବିଶେଷ କରି ଏଠାରେ ଆମେ ଅମାଲେକ ଗୋଷ୍ଠୀର ଉଦ୍ଭବ ବିଷୟ ନେଇ ଲକ୍ଷ୍ୟ କରୁଅଛୁ। ତେବେ ଏହି ଗୋଷ୍ଠୀ ବିଷୟ ନେଇ ଆମେ ପରେ ଅଧ୍ୟୟନ କରିବାକୁ ଯିବା, ମାତ୍ର ଆମେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଜାଣି ରଖିବା ଉଚିତ ଯେ ଏହି ଅମାଲେକୀୟମାନେ ଇସ୍ରାଏଲ ଗୋଷ୍ଠୀର ପ୍ରଧାନ ଶତ୍ରୁ ହୋଇ ଉଠିଲେ, ଯେଉଁମାନଙ୍କୁ ଇସ୍ରାଏଲ ସନ୍ତାନଗଣ ବର୍ଜିତ ରୂପେ ବିନାଶ କରିଥିଲେ। ଏହାପରେ ଏହି ଏସୌର ବଂଶାବଳୀ ମଧ୍ୟରେ ଆମେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଲକ୍ଷ୍ୟ କରୁଅଛୁ, ଯାହାକି ରାଜାମାନଙ୍କର ଉତ୍ପତ୍ତି। ଦେଖନ୍ତୁ ଛତିଶ ପର୍ବର 15-16 ପଦରେ ଏହିପରି ଲେଖା ଅଛି, ଏସୌର ସନ୍ତାନମାନଙ୍କ ରାଜାବଳୀ। ଏସୌର ଜ୍ୟେଷ୍ଠ ପୁତ୍ର ଯେ ଇଲଫସ୍, ତାହାର ପୁତ୍ର ରାଜା ତୈମନ୍ ଓ ରାଜା ଉମାର ଓ ରାଜା ସଫୋ ଓ ରାଜା କନସ୍ ଓ ରାଜା କୋରହ ଓ ରାଜା ଗୈତମ୍ ଓ ରାଜା ଅମାଲେକ। ଇଦୋମ ଦେଶରେ ଇଲଫସ୍ ବଂଶୀୟ ଏହି ରାଜଗଣ ଆଦାର ସନ୍ତାନ ଥିଲେ। ଏଠାରେ ଆମେ ରାଜାମାନଙ୍କର ଉତ୍ପତ୍ତି ବିଷୟ ନେଇ ଲକ୍ଷ୍ୟ କରୁଅଛୁ, ଯେଉଁମାନେ କି ଏସୌର ପରିବାର ମଧ୍ୟରୁ ଉତ୍ପନ୍ନ ହୋଇଥିଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ ଏସୌର ପରିବାର ମଧ୍ୟରୁ ରାଜା ଶବ୍ଦର ଉତ୍ପତ୍ତି ହେଲା। ଏହା କେବଳ ସଂଜ୍ଞାରେ ନୁହେଁ, ମାତ୍ର କାର୍ଯ୍ୟରେ ମଧ୍ୟ ପରିଣତ ହେଲା। ସେମାନେ ରାଜା ହିସାବରେ ଶାସନ କରିବାକୁ ଆରମ୍ଭ କଲେ। ଏହିପରି ଏହି 36 ପର୍ବର 17 ପଦରୁ 30 ପଦ ମଧ୍ୟରେ ଆମେ ଏସୌଙ୍କର ପୁତ୍ରମାନଙ୍କଠାରୁ ଯେଉଁ ସମସ୍ତ ରାଜଗଣର ଉତ୍ପତ୍ତି ହେଲା ତାହା ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରୁ। ତେବେ ଏସୌ ପରିବାର ମଧ୍ୟରେ କେବଳ ରାଜାଗଣର ଉତ୍ପତ୍ତି ହେଲା ନାହିଁ, ମାତ୍ର ଏଥିସହିତ ସେମାନେ ରାଜତ୍ୱ ମଧ୍ୟ କରିବାକୁ ଆରମ୍ଭ କଲେ। 31 ପଦରେ ଏହିପରି ଲେଖା ଅଛି, ଆଉ ଇସ୍ରାଏଲୀୟ ସନ୍ତାନମାନଙ୍କ ଉପରେ କୌଣସି ରାଜା ରାଜତ୍ୱ କରିବା ପୂର୍ବେ ଏହି ରାଜାମାନେ ଇଦୋମ ଦେଶରେ ରାଜ୍ୟ କଲେ। ଆପଣ ଦେଖନ୍ତୁ, ଇସ୍ରାଏଲ ବଂଶ ମଧ୍ୟରେ କୌଣସି ରାଜା ଯେ ଉତ୍ପନ୍ନ ହେଉନ୍ତୁ, ଏହା ଈଶ୍ୱରଙ୍କର ଯୋଜନା ମଧ୍ୟରେ ନଥିଲା। ଈଶ୍ୱର ଚାହିଁନଥିଲେ ଯେ ଇସ୍ରାଏଲ ମଧ୍ୟରେ କୌଣସି ରାଜା ଉତ୍ପନ୍ନ ହେଉନ୍ତୁ, କିନ୍ତୁ ଏହା ଇଦୋମୀୟମାନଙ୍କର କାର୍ଯ୍ୟକଳାପ ଥିଲା। ଅର୍ଥାତ୍ ଏସୌର ବଂଶ ମଧ୍ୟରେ ଏପରି ରାଜାମାନଙ୍କର ଉତ୍ପତ୍ତି ହୋଇଥିଲା। ସେମାନେ ଏହିପରି ରାଜତ୍ୱ କରିବାକୁ ପସନ୍ଦ କରୁଥିଲେ ଓ ଏହିପରି ନାମ ତଥା ପଦବୀ ପାଇବାକୁ ଲାଳାୟିତ ଥିଲେ। ଯେଉଁମାନେ ସେହି ଏସୌର ବଂଶଧର, ସେମାନେ ଏହିପରି ସଂଜ୍ଞା ବହନ କରିବାକୁ ପସନ୍ଦ କରନ୍ତି, କାରଣ ସେମାନେ ସେହି ପ୍ରକାରର ଲୋକ। ଏଠାରେ ଆଉ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଇସ୍ରାଏଲ ବଂଶ ମଧ୍ୟରେ ରାଜାଗଣ ଉତ୍ପନ୍ନ ହେବା ପୂର୍ବରୁ ଏସୌର ବଂଶ ମଧ୍ୟରେ ରାଜାଗଣ ଉତ୍ପନ୍ନ ହୋଇଥିଲେ। କିନ୍ତୁ ଏହା ଯଦିଓ ଈଶ୍ୱରଙ୍କର ଇଚ୍ଛା ନଥିଲା ଯେ ଇସ୍ରାଏଲ ମଧ୍ୟରେ ରାଜାଗଣ ଉତ୍ପନ୍ନ ହେଉନ୍ତୁ, ମାତ୍ର ଇସ୍ରାଏଲ ସନ୍ତାନଗଣ ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ରାଜାଙ୍କୁ ମନୋନୀତ କରିବା ପାଇଁ ସାମୁଏଲ ଭବିଷ୍ୟତ ବକ୍ତାଙ୍କ ନିକଟରେ ପ୍ରାର୍ଥନା କଲେ, ସେତେବେଳେ ଈଶ୍ୱର ସେମାନଙ୍କୁ ଏକ ରାଜା ଯୋଗାଇଲେ। ଦେଖନ୍ତୁ, ପ୍ରଥମ ସାମୁଏଲ 8:5 ଏହିପରି ଲେଖା ଅଛି, ପୁଣି ସେମାନେ ତାହାଙ୍କୁ କହିଲେ, ଦେଖ, ତୁମ୍ଭେ ବୃଦ୍ଧ ହେଲ, ପୁଣି ତୁମ୍ଭର ପୁତ୍ରମାନେ ତୁମ୍ଭ ପଥରେ ଚାଲୁନାହାନ୍ତି, ଏହେତୁ ଅନ୍ୟ ସକଳ ଦେଶୀୟମାନଙ୍କ ପରି ଆମମାନଙ୍କର ବିଚାର କରିବାକୁ ତୁମ୍ଭେ ଆମମାନଙ୍କ ପାଇଁ ଏକ ରାଜା କର। ସେମାନେ ବୋଧହୁଏ କହିଥାଇ ପାରନ୍ତି ଯେ ଆମମାନଙ୍କର ଭାଇମାନେ, ଅର୍ଥାତ୍ ସେହି ଇଦୋମୀୟମାନଙ୍କର ରାଜାମାନେ ଅଛନ୍ତି, ତେଣୁକରି ସେମାନଙ୍କ ପରି ଆମେ ମଧ୍ୟ ଆମମାନଙ୍କ ଉପରେ ଜଣେ ରାଜାଙ୍କୁ ନିଯୁକ୍ତ କରିବାକୁ ଚାହୁଁ। କିନ୍ତୁ ଏହା ଈଶ୍ୱରଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ ଥିଲା, କାରଣ ଈଶ୍ୱର ତାହା ଚାହିଁନଥିଲେ ଯେ ଇସ୍ରାଏଲ ଉପରେ ରାଜା ନିଯୁକ୍ତ ହୁଅନ୍ତୁ। ମାତ୍ର ଯେତେବେଳେ ଇସ୍ରାଏଲ ସନ୍ତାନଗଣ ଜଣେ ରାଜାଙ୍କୁ ପାଇବା ନିମନ୍ତେ ଦାବି କଲେ, ସେତେବେଳେ ଈଶ୍ୱର ସେମାନଙ୍କ ନିମନ୍ତେ ଜଣେ ରାଜାଙ୍କୁ ଯୋଗାଇଲେ। କିନ୍ତୁ ଏଠାରେ ଏହି 36:32-43 ଆପଣ ଲକ୍ଷ୍ୟ କରିବେ ଯେ ଏସୌର ପରିବାରର ଏକ ସଂକ୍ଷିପ୍ତ ଇତିହାସ ପ୍ରଦାନ କରାଯାଇଅଛି ଓ ସେମାନେ କିପରି ଓ କେଉଁ କେଉଁ ସ୍ଥାନରେ ରାଜପଦରେ ଅଭିଷିକ୍ତ ହୋଇ ରାଜତ୍ୱ କଲେ, ତହିଁର ଏକ ବିବରଣୀ ପ୍ରଦାନ କରାଯାଇଅଛି। ଯଦିଓ ଏସୌ ଈଶ୍ୱରଙ୍କର ମନୋନୀତ ସନ୍ତାନ ନଥିଲା, ମାତ୍ର ଏହି ସମସ୍ତ ବିଷୟ ଈଶ୍ୱର ଏସୌର ପରିବାର ବିଷୟ ନେଇ ପ୍ରକାଶ କରିଥିଲେ, ଯେପରି ଆମେ ଏସୌର କାର୍ଯ୍ୟକଳାପ ଓ ତାହାର ବଂଶଧରମାନଙ୍କର କାର୍ଯ୍ୟକଳାପ ବିଷୟ ନେଇ ଅବଗତ ହୋଇପାରୁ ଓ ସେମାନଙ୍କର ମନୋଭାବକୁ ଜାଣିପାରୁ। ସେମାନେ ଯେ ଈଶ୍ୱରଙ୍କର ବିରୋଧାଚାରୀ ହୋଇ କାର୍ଯ୍ୟ କଲେ ଓ ଆପଣମାନଙ୍କର ଅହନ୍ତରେ ପରିଚାଳିତ ହୋଇ କାର୍ଯ୍ୟ କଲେ, ତାହା ଜାଣିପାରୁ ଓ ନିଜକୁ ସତର୍କ କରୁ, କାରଣ ସେମାନେ ଈଶ୍ୱରଙ୍କୁ ରାଜା ହିସାବରେ ଗ୍ରହଣ କଲେ ନାହିଁ, କିମ୍ବା ତାହାଙ୍କୁ ଗୌରବ ଦେବା ନିମନ୍ତେ ଚାହିଁଲେ ନାହିଁ, କିମ୍ବା ତାହାଙ୍କ ଅଧୀନତା ସ୍ୱୀକାର କରିବା ପାଇଁ ଚାହିଁଲେ ନାହିଁ, ମାତ୍ର ନିଜର ଇଚ୍ଛାରେ କାର୍ଯ୍ୟ କରି ନିଜ ନିଜ ମଧ୍ୟରୁ ଜଣେ ଜଣେ ରାଜାଙ୍କୁ ନିଯୁକ୍ତ କରି ସେମାନଙ୍କର ବସତା ସ୍ୱୀକାର କଲେ ଓ ନିଜକୁ ରାଜା ରୂପେ ପ୍ରତିଷ୍ଠିତ କରିବାକୁ ଚାହିଁଥିଲେ, କାରଣ ସେମାନଙ୍କ ମନରେ ଥିଲା ଅହଂତ୍ୱ। ଏପରିକି ଇସ୍ରାଏଲ ସନ୍ତାନଗଣ ମଧ୍ୟ ତହିଁରେ ପ୍ରଭାବିତ ହୋଇ ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କଲେ। ବାସ୍ତବରେ ଏସୌ ଅର୍ଥାତ୍ ଇଦୋମର ଅହଂତ୍ୱ ଲାଗି ତାହାର ମଧ୍ୟ ପତନ ହେଲା, କାରଣ ଓବଦିୟ ଓ ମିଖା ଭବିଷ୍ୟତ ବକ୍ତା ଏହି ଇଦୋମ ନେଇ ଯେଉଁ ଭାବବାଣୀ ପ୍ରକାଶ କରିଥିଲେ ତାହା ସଫଳ ହେଲା, ସେମାନଙ୍କର ପତନ ଘଟିଲା, ସେମାନେ ବିନଷ୍ଟ ହେଲେ। ପ୍ରିୟ ବନ୍ଧୁ, ଆମେ ଯଦି ନିଜର ଅହମିକାରେ ଅନ୍ଧ ହୋଇ ଈଶ୍ୱରଙ୍କୁ ଗୌରବ ନ ଦେଉ, କିମ୍ବା ତାହାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ନ ଦେଉ, ତାହେଲେ ଆମେମାନେ ସେହିପରି ପତନର ସମ୍ମୁଖୀନ ହେବା। ଆଜି ଯଦି ଆମେ ନିଜର ଧନ ଜ୍ଞାନ ଶକ୍ତି ଉପରେ ନିର୍ଭର କରି ଈଶ୍ୱରଙ୍କୁ ଉପେକ୍ଷା କରୁ ଓ ତାହାଙ୍କୁ ଗୌରବ ନ ଦେଉ, ତାହେଲେ ଆମମାନଙ୍କର ଜୀବନ ମଧ୍ୟ ପତନର ସମ୍ମୁଖୀନ ହେବ ଓ ଆମେ ଜୀବନରେ କେବେ ହେଲେ କୃତକାର୍ଯ୍ୟ ହୋଇପାରିବା ନାହିଁ। କିନ୍ତୁ ଆମେ ଯଦି ଈଶ୍ୱରଙ୍କ ଉପରେ ନିର୍ଭର କରି ଓ ତାହାଙ୍କର ଇଚ୍ଛା ଅନୁଯାୟୀ ଜୀବନଯାପନ କରୁ ଓ ତାହାଙ୍କୁ ଗୌରବ ଦେଉ, ତାହେଲେ ଆମେ ଜୀବନର ପ୍ରତ୍ୟେକଟି କ୍ଷେତ୍ରରେ ସଫଳତା ଲାଭ କରିପାରିବା। ସେଥିପାଇଁ ପବିତ୍ର ବାଇବଲ ପ୍ରକାଶ କରେ, ବିନାଶ ସମ୍ମୁଖରେ ମନୁଷ୍ୟର ମନ ଗର୍ବିତ ହୁଏ, ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ। ତେଣୁ ଆମମାନଙ୍କ ଜୀବନରେ ଅହଂକାର ଆମର ସର୍ବନାଶ ଘଟାଇଥାଏ। ମାତ୍ର ଯେଉଁମାନେ ଈଶ୍ୱରଙ୍କୁ ଗୌରବ ଦିଅନ୍ତି ଓ ତାହାଙ୍କ ଉପରେ ନିର୍ଭର କରନ୍ତି, ସେମାନେ ସଫଳତା ଲାଭ କରିବେ, କାରଣ ସଦାପ୍ରଭୁ ଗର୍ବିକୀ ଦୂରରୁ ଚିହ୍ନନ୍ତି ବୋଲି ଶାସ୍ତ୍ର ତହିଁର ପ୍ରମାଣ ଦିଏ। ତେବେ ଏଠାରେ ଆମେ 36 ଅଧ୍ୟୟନ କରି ସମାପ୍ତ କଲୁ, ମାତ୍ର ଏହାପରେ ଆମେ 37 ଅଧ୍ୟୟନ କରିବାକୁ ଯିବା। ଏହି ପର୍ବରେ ଆମେ ଆଉ ଏକ ମହାନ ବ୍ୟକ୍ତିଙ୍କର ଚରିତ୍ର ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା। ସେ ହେଲେ ଜୋସେଫ, ଯିଏକି ଯାକୁବଙ୍କର ଦ୍ୱାଦଶ ପୁତ୍ରଙ୍କ ମଧ୍ୟରୁ ଜଣେ ଥିଲେ ଓ ଏହି 37 ପର୍ବରୁ ନେଇ ଶେଷ ପର୍ବ ପର୍ଯ୍ୟନ୍ତ ଅର୍ଥାତ୍ ଏହି ଆଦିପୁସ୍ତକର 50 ପର୍ବ ପର୍ଯ୍ୟନ୍ତ ଆମେ ତାହାଙ୍କୁ ଏକ ମୁଖ୍ୟ ନାୟକ ରୂପେ ଦେଖିବାକୁ ପାରିବା। ଏଥିପୂର୍ବରୁ ଆମେ ଅବ୍ରାହମ, ଇସାହାକ ଓ ଯାକୁବଙ୍କ ବିଷୟ ନେଇ ଅଧ୍ୟୟନ କରିଥିଲୁ, ମାତ୍ର ଏହିଠାରୁ ଆମେ ଯାକୁବଙ୍କର ଓରସରୁ ଜାତ ଜୋସେଫଙ୍କ ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା, ଯିଏକି ନୂତନ ନିୟମର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ସହିତ ତୁଳନୀୟ। ସେ ଖ୍ରୀଷ୍ଟଙ୍କର ଏକ ନମୁନା ସ୍ୱରୂପ ଥିଲେ। ତାଙ୍କର ଜୀବନ ଏକ ଉତ୍ତମ ଓ ଆଦର୍ଶମୟ ଥିଲା। ତାଙ୍କର ବ୍ୟକ୍ତିତ୍ୱ ଓ ଅନୁଭୂତି ଖ୍ରୀଷ୍ଟଙ୍କ ସହିତ ତୁଳନୀୟ ଥିଲା। ସେ ହେଉଛନ୍ତି ଏକମାତ୍ର ବ୍ୟକ୍ତି ଯାହାଙ୍କ ଜୀବନରେ ପତନ ଘଟିନଥିଲା କି ସେ ପାପରେ ପତିତ ହୋଇନଥିଲେ। ବାସ୍ତବରେ ତାହାଙ୍କର ବ୍ୟକ୍ତିତ୍ୱ ଏକ ସ୍ୱତନ୍ତ୍ର ଧରଣର ଥିଲା। ତେଣୁକରି ଆମେ ବର୍ତ୍ତମାନ ଯାକୁବଙ୍କର ସେହି ବଂଶଧରଙ୍କର ବିଷୟ ନେଇ ଅଧ୍ୟୟନ କରିବାକୁ ଯାଉଅଛୁ, ଯେଉଁ ବଂଶ କି ସେହି ମସିହ ଅର୍ଥାତ୍ ଖ୍ରୀଷ୍ଟଙ୍କ ଆଡ଼କୁ ଆମକୁ କଢ଼ାଇ ନିଅନ୍ତି। ଆସନ୍ତୁ ତାହେଲେ ସେହି ମହାନ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ଓ ତାହାଙ୍କର ଚରିତ୍ର ବିଷୟ ନେଇ ଅଧ୍ୟୟନ କରିବାକୁ ଯିବା, ଯାହାଙ୍କର ବ୍ୟକ୍ତିତ୍ୱ ଓ ଅନୁଭୂତି ଖ୍ରୀଷ୍ଟଙ୍କର ବ୍ୟକ୍ତିତ୍ୱ ସହିତ ଯଥେଷ୍ଟ ସାମଞ୍ଜସ୍ୟ ଥିବାର ପରିଲକ୍ଷିତ ହୁଏ। ତେବେ ପ୍ରଥମେ ଆମେ ଯାକୁବଙ୍କ ପରିବାର ମଧ୍ୟରେ ଯେଉଁ ବିବାଦ ଘଟିଥିଲା ତହିଁର କାରଣ ସମ୍ବନ୍ଧରେ ଅଧ୍ୟୟନ କରି ଜାଣିବା ନିମନ୍ତେ ଚେଷ୍ଟା କରିବା। 37 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ସେହି ସମୟରେ ଯାକୁବ ଆପଣା ପିତାର ପ୍ରବାସ ସ୍ଥାନ କିଣାନ୍ ଦେଶରେ ବାସ କରୁଥିଲେ। ତେବେ ଏହି ସ୍ଥାନ ଥିଲା ହିବ୍ରୋଣ, ଯେଉଁ ସ୍ଥାନରେ କି ଅବ୍ରାହମ ବାସ କରୁଥିଲେ ଓ ତାହାଙ୍କର ଗୃହ ନିର୍ମାଣ କରିଥିଲେ। ଏହି ସ୍ଥାନ ଥିଲା ସହଭାଗିତାର ସ୍ଥାନ, ଯେଉଁ ସ୍ଥାନ କି ଈଶ୍ୱରଙ୍କ ସହିତ ମନୁଷ୍ୟର ସହଭାଗିତାର ସ୍ଥାନ ରୂପେ ପରିଚିତ ଥିଲା। ତେଣୁକରି ଏହି ପ୍ରକାର ସ୍ଥାନରେ ଯାକୁବ ବାସ କରୁଥିଲେ, ଯେଉଁ ସ୍ଥାନ କି କିଣାନ୍ ଦେଶ ମଧ୍ୟରେ ଥିଲା। ମାତ୍ର ଦେଖନ୍ତୁ ବର୍ତ୍ତମାନ କ'ଣ ଘଟିବାକୁ ଯାଉଅଛି। 37 ପର୍ବ 2 ପଦରେ ଏହିପରି ଲେଖା ଅଛି, ଯାକୁବଙ୍କର ବୃତ୍ତାନ୍ତ ଏହି, ଜୋସେଫ 17 ବର୍ଷ ବୟସ ସମୟରେ ଆପଣା ଭ୍ରାତୃଗଣ ସହିତ ପଶୁପଲ ଚରାଉଥିଲା। ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ଶିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା। ପୁଣି ଜୋସେଫ ସେହି ଭାଇମାନଙ୍କ କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ। ଆପଣ ଦେଖନ୍ତୁ, ଜୋସେଫ ଓ ବିନ୍ୟାମିନ୍ଙ୍କୁ ଛାଡ଼ିଦେଲେ ବାକି ଆଉ 10 ଜଣ ପୁତ୍ର ପ୍ରକୃତରେ ସମସ୍ୟା ଉପୁଜାଉଥିଲେ। ତେଣୁକରି ଈଶ୍ୱର ସେମାନଙ୍କୁ ଯେଉଁ ଶିକ୍ଷା ଦେବାକୁ ଯାଉଥିଲେ ଏଥିନିମନ୍ତେ ଅନେକ ସମୟ ମଧ୍ୟ ଲାଗିଥିଲା। ବର୍ତ୍ତମାନ ଆପଣ ଲକ୍ଷ୍ୟ କରନ୍ତୁ ଯେ ଯାକୁବଙ୍କୁ ଛାଡ଼ି ଜୋସେଫଙ୍କ ଉପରେ ବିଶେଷ ଗୁରୁତ୍ୱ ଦିଆଯାଏ। ସେ ବର୍ତ୍ତମାନ 17 ବର୍ଷର ଯୁବକ ଓ ସେ ତାହାଙ୍କ ଭାଇମାନଙ୍କ ମଧ୍ୟରେ ସାନ ଥିଲେ। ଯଦିଓ ବିନ୍ୟାମିନ୍ ସବୁଠାରୁ ସାନ ଥିଲେ, ମାତ୍ର ସେ ଗୃହରେ ନିଜର ପିତାଙ୍କ ପାଖରେ ରହୁଥିଲେ। କିନ୍ତୁ ଜୋସେଫ ତାଙ୍କର ଭାଇମାନଙ୍କ ସହିତ ଯାଇ ମେଣ୍ଢା ଚରାଉଥିଲେ ଓ ଭାଇମାନଙ୍କର ବିଷୟ ନେଇ ସମସ୍ତ ପ୍ରକାର କୁବାର୍ତ୍ତା ସେ ପିତାଙ୍କୁ ଜଣାଉଥିଲେ। କିନ୍ତୁ ତାଙ୍କର ଭାଇମାନେ ତାହା ପସନ୍ଦ କରୁନଥିଲେ। ଆଉ ମୁଁ ଭାବୁଛି ଯେ ସେମାନେ ଜୋସେଫଙ୍କ ଉପରେ ବିଶେଷ ଖୁସି ନଥିଲେ, ମାତ୍ର ତାହାଙ୍କୁ ହିଂସା କରୁଥିଲେ ଓ ତାହାଙ୍କୁ ଚୁଗୁଲିଆ ବୋଲି କହୁଥିବେ। ଏହାପରେ 37 ପର୍ବର 3 ପଦରେ ଲେଖା ଅଛି, ସେ ଜୋସେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କଲେ ଆଉ ତାକୁ ନାନା ବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରିଦେଇଥିଲେ। ଆପଣ ଜାଣିଥିବେ ଯେ ଯାକୁବ ରାହେଲକୁ ବିଶେଷ ଭଲ ପାଉଥିଲେ ଓ ଜୋସେଫ ରାହେଲର ପୁତ୍ର ଥିବାରୁ ଜୋସେଫଙ୍କ ପ୍ରତି ଯାକୁବଙ୍କର ପ୍ରେମ ଏକ ସ୍ୱତନ୍ତ୍ର ଧରଣର ଥିଲା ଓ ସେ ଯାକୁବଙ୍କୁ ସମସ୍ତ ପୁତ୍ରମାନଙ୍କ ଅପେକ୍ଷା ଅଧିକ ପ୍ରେମ କରୁଥିଲେ, ଯାହାକି ତାହାଙ୍କ ପରିବାର ମଧ୍ୟରେ ଏକ ସମସ୍ୟାର କାରଣ ହେଲା। ଯାକୁବ ସେପରି କରିବାର ଉଚିତ ନଥିଲା। ତାଛଡ଼ା ଯାକୁବ ତାହାଙ୍କ ନିଜ ପରିବାର ମଧ୍ୟରୁ ସେହି ଶିକ୍ଷା ମଧ୍ୟ ପାଇଥିଲେ, କାରଣ ଇସାହାକ ଏସୋକୁ ଓ ରିବିକା ଯାକୁବଙ୍କୁ ଭଲ ପାଇବା ଦ୍ୱାରା ତାଙ୍କ ପରିବାର ମଧ୍ୟରେ ମଧ୍ୟ ସମସ୍ୟା ଉପୁଜିଥିଲା। ଯାକୁବ ନିଜେ ମଧ୍ୟ ତାହା ଅନୁଭବ କରିଥିଲେ, କିନ୍ତୁ ତଥାପି ସେ ପୁନର୍ବାର ଏଠାରେ ଭୁଲ କରିବସୁଛନ୍ତି। ସେ ଜୋସେଫଙ୍କୁ ପ୍ରେମ କରି ତାହାଙ୍କୁ ଏକ ନାନାବର୍ଣ୍ଣର ଅଙ୍ଗରଖା ପିନ୍ଧାଇବା ଦ୍ୱାରା ଜୋସେଫ ତାଙ୍କ ଭାଇମାନଙ୍କ ନିକଟରେ ଚକ୍ଷୁଶୂଳ ହୋଇଥିଲେ। ତାଙ୍କ ଭାଇମାନେ ତାଙ୍କ ପ୍ରତି ଈର୍ଷା ପରାମର୍ଶ ହୋଇଥିଲେ, କାରଣ ସେହି ସମୟରେ ଏହି ନାନାବର୍ଣ୍ଣର ଅଙ୍ଗରଖା ଅତି ସୁନ୍ଦର ତଥା ବହୁମୂଲ୍ୟ ବସ୍ତ୍ର ଥିଲା ଓ ଜୋସେଫ ଏହି ନାନାବର୍ଣ୍ଣର ଅଙ୍ଗରଖା ପିନ୍ଧିବା ଦ୍ୱାରା ତାଙ୍କର ଭାଇମାନଙ୍କଠାରୁ ଏକ ଭିନ୍ନ ବୋଲି ଜଣାଯାଉଥିଲେ। ଧରିନିଅନ୍ତୁ ଆପଣଙ୍କ ପରିବାର ମଧ୍ୟରେ ଆପଣଙ୍କର ଭାଇଙ୍କୁ ଆପଣଙ୍କର ପିତା ଅଧିକ ପ୍ରେମ କରି ତାହାକୁ ଯଦି ସମସ୍ତଙ୍କଠାରୁ ସୁନ୍ଦର ଓ ବହୁମୂଲ୍ୟ ବସ୍ତ୍ର ପ୍ରଦାନ କରନ୍ତି, ତାହେଲେ ଆପଣଙ୍କ ମନରେ କି ପ୍ରକାର ପ୍ରତିକ୍ରିୟା ସୃଷ୍ଟି ହେବ? ମୁଁ ଭାବୁଛି ଆପଣଙ୍କ ମନରେ ନିଶ୍ଚୟ ନିଜର ଭାଇ ପ୍ରତି ଈର୍ଷାଜାତ ହେବ। ଆଉ ଠିକ୍ ସେହିପରି ଜୋସେଫଙ୍କ ପ୍ରତି ତାଙ୍କର ଭାଇମାନଙ୍କର ମନରେ ଈର୍ଷାଜାତ ହେଲା, ଯାହାଫଳରେ ଯାକୁବଙ୍କର ପରିବାର ମଧ୍ୟରେ ସମସ୍ୟା ସୃଷ୍ଟି ହେଲା। 37 ପର୍ବର 4 ପଦରେ ଲେଖା ଅଛି, ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଜୋସେଫଙ୍କୁ ଅଧିକ ସ୍ନେହ କରିବାର ଦେଖି ତାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହିପାରିଲେ ନାହିଁ। ଏହି ଅଂଶରେ ଆପଣ ଲକ୍ଷ୍ୟ କରିପାରୁଥିବେ ସେହି ପରିବାର ମଧ୍ୟରେ କିପରି ସମସ୍ୟା ଉପୁଜିଥିଲା। ଯାକୁବ ଜୋସେଫଙ୍କୁ ସମସ୍ତ ପୁତ୍ର ଅପେକ୍ଷା ଅଧିକ ସ୍ନେହ କରିବାରୁ ତାର ଭାଇମାନେ ତାହା ପ୍ରତି ଈର୍ଷାରେ ପ୍ରଚଳିତ ହେଲେ। କିନ୍ତୁ ଏହି ସମସ୍ତ ଘଟିବା ପଛରେ କେବଳ ଗୋଟିଏ କାରଣ ଥିଲା, ତାହା ହେଉଛି ପାପ। ଏହି ପାପ ଯାକୁବଙ୍କ ଜୀବନରେ ଦେଖାଯାଇଥିଲା, କେବଳ ଯାକୁବଙ୍କ ଜୀବନରେ ନୁହେଁ, ତାହାଙ୍କ ପରିବାର ମଧ୍ୟରେ ମଧ୍ୟ ଦେଖାଯାଇଥିଲା। କାରଣ ଏହି ପାପ କେବଳ ଆମର ବ୍ୟକ୍ତିଗତ ଜୀବନକୁ ଧ୍ୱଂସ କରେ ନାହିଁ, ଏହା ଆମର ପାରିବାରିକ ଜୀବନରେ, ସାମାଜିକ ଜୀବନରେ, ମାଣ୍ଡଳିକ ଜୀବନରେ ମଧ୍ୟ କ୍ଷତି ଘଟାଇଥାଏ। କାରଣ ଆମର ପାପର ପ୍ରତିଫଳ କେବଳ ଆମକୁ ଭୋଗ କରିବାକୁ ପଡ଼େ ନାହିଁ, ମାତ୍ର ଏଥିସହିତ ଆମର ସନ୍ତାନ ସନ୍ତତିମାନଙ୍କ ଉପରେ ମଧ୍ୟ ତହିଁର ପ୍ରଭାବ ପଡ଼ିଥାଏ। ଆମର ପାପ ଆମର ବ୍ୟକ୍ତିଗତ ଜୀବନ ତଥା ପାରିବାରିକ ଜୀବନର ସୁଖ ଶାନ୍ତିକୁ ଭଙ୍ଗ କରିଥାଏ। ଯଦିଓ ଆମେ ନିଜର ପାପ ସ୍ୱୀକାର କରି ପ୍ରଭୁ ଯୀଶୁଙ୍କଠାରୁ କ୍ଷମା ପାଇଥାଉ, ମାତ୍ର ଆମକୁ ତହିଁର ପ୍ରତିଫଳ ଭୋଗ କରିବାକୁ ପଡ଼େ। ଯାକୁବ ଜୋସେଫଙ୍କ ପ୍ରତି ତାହାଙ୍କ ପ୍ରେମରେ ପାତରଅନ୍ତର ରଖିଥିଲେ ଓ ତାଙ୍କର ଭାଇମାନେ ତାହାଙ୍କୁ ଈର୍ଷା କରିବାରେ ମଧ୍ୟ ପାତରଅନ୍ତର ରଖିଥିଲେ। ଏହା ହିଁ ହେଉଛି ମନୁଷ୍ୟର ଦୁର୍ବଳତା। ତେବେ ସେ ଯାହାହେଉନା କାହିଁକି, ଏହି ସମସ୍ତ ସମସ୍ୟା ଘଟିବାର ମୂଳରେ ରହିଛି ପାପ। ତେଣୁ ଆମେ ପ୍ରତ୍ୟେକ ଏଥିପ୍ରତି ସତର୍କ ରହିବା ଉଚିତ। ଆମେ ଯେପରି ପାତରଅନ୍ତର ନ କରୁ, ମାତ୍ର ସମସ୍ତଙ୍କୁ ସମଭାବରେ ପ୍ରେମ କରୁ, ଏଥିନିମନ୍ତେ ସତର୍କ ରହୁ। ଆମେ ଯେପରି ବିଚାରରେ ମୁଖାପେକ୍ଷା ନ କରୁ, ଏଥିପ୍ରତି ମଧ୍ୟ ସାବଧାନ ହେଉ। କାରଣ ଈଶ୍ୱରଙ୍କ ନିକଟରେ କୌଣସି ମୁଖାପେକ୍ଷା ବା ପାତରଅନ୍ତର ନାହିଁ, ତେଣୁକରି ସେ ମଧ୍ୟ ଚାହାନ୍ତି ଆମମାନଙ୍କ ଜୀବନରେ ଯେପରି ମୁଖାପେକ୍ଷା ବା ପାତରଅନ୍ତର ଦେଖା ନଯାଏ। ତେଣୁ ଆସୁ ଆମେ ମୁଖାପେକ୍ଷା ବା ପାତରଅନ୍ତର କରି ପାପକୁ ସ୍ଥାନ ନ ଦେଇ ଈଶ୍ୱରଙ୍କର ଅଭିମତ ଅନୁଯାୟୀ ଜୀବନଯାପନ କରୁ, ତାହେଲେ ଆମେ ନିଜର ବ୍ୟକ୍ତିଗତ ଜୀବନରେ ଶାନ୍ତି ଓ ଆନନ୍ଦ ଉପଲବ୍ଧି କରିବା ସଙ୍ଗେ ସଙ୍ଗେ ନିଜର ପାରିବାରିକ ଜୀବନରେ ମଧ୍ୟ ସୁଖ ଓ ଶାନ୍ତିର ଅଧିକାରୀ ହୋଇପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ, ଆଉ ତାହାଙ୍କ ନିମନ୍ତେ ଏକ ପ୍ରସ୍ତୁତ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 3-3, ଭୁବନେଶ୍ୱର 751-001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।